आकाशवाणी संबलपुर आंचलिक खबर पढ़ुचन सुप्रीत मिश्र पहला मुखिया खबर आकाशवाणी मन की बात कार्यक्रम थी आईबा काल देशवासी संगे विचार विनिमय प्रधानमंत्री महिला मानकर विकास लगी सुभद्रा शक्ति मेला 2025 के उद्घाटन कले मुख्यमंत्री आरबीआई रो आग गवर्नर शक्तिकांत दास हेले प्रधानमंत्री दुई नंबर प्रमुख सचिव संबलपुर गंगाधर मेहर विश्वविद्यालय उद्घाटित पूर्वोदय 2025 कार्यक्रम और विजय बहादुर सिंह और भीमसेन चतर स्मारकी फुटबल टूर्नामेंट फाइनल के गए संबलपुर और सुंदरगढ़ दल। प्रधानमंत्री नरेन्द्र मोदी आईबा काल सकाल 11 बजे आकाशवाणी मन की बात कार्यक्रम जरिए देश और दुनिया सारा लोकों संगे विचार विनिमय करे इटा तांकर 119 नंबर मन की बात कार्यक्रम हेबा मन की बात कार्यक्रम आकाशवाणी और दूरदर्शन जरिए आर एआईआर न्यूज वेबसाइट न्यूज ऑन एआईआर मोबाइल एप थी प्रसारण करा जिबा आकाशवाणी संवाद डीडी न्यूज पीएमओ ऑफिस सूचना और प्रसारण मंत्रालय यूट्यूब चैनल भी इटा प्रसारण करा जिबा प्रधानमंत्री हिंदी अभिभाषण उत्रु आंचलिक भाषा थी इतार प्रसारण करा जिबा आबा काल रातिर 8 बजे आंचलिक भाषांतरण फेर खाए प्रसारण करा जिबा महिला मन को सशक्त करबार दिगे आयसानु भुवनेश्वर न सुभद्रा शक्ति मेला 2025 मूल हे छे मुख्यमंत्री मोहन चरण मांझी जनता मैदान ठाने कार्यक्रम रो शुभारंभ करी छन आबा 2 तारीख कार्यक्रम चलबा उपमुख्यमंत्री आर महिला सशक्तिकरण मंत्री प्रभाती परिडा कार्यक्रम थी जोग देकरी महिला मानकर विकास लागि केन्द्र आउ राज्य सरकार कर भिन भिन योजना बाबदे कहि छन प्रधानमंत्री दुई नंबर प्रमुख सचिव भाव भारतीय रिजर्व बैंक आगर गवर्नर आउ अवसरप्राप्त ओडिया आईएएस अधिकारी शक्तिकांत दास निजुक्ति पाइछन प्रधानमंत्री प्रमुख सचिव पीके मिश्र संगे श्री दास भी दायित्व थी रहे 1980 बैच तमिलनाडु केडर अवसरप्राप्त प्रशासनिक अधिकारी शक्तिकांत दास 2018-2024 तक आरबीआई गवर्नर दायित्व तुलाई प्रधानमंत्री नरेन्द्र मोदी एवं सोमवार दिन पीएम किसान सम्मान निधि योजना 19 नंबर खेप सहज टंका बांटे बिहार र भागलपुर न गोटे खास कार्यक्रम थी प्रधानमंत्री सहज बांटे बोली केन्द्र कृषि मंत्री शिवराज सिंह चौहान कहिछन जोना थी देशर चाषी मानको तीनटा खेप थी बछरक 6000 टंका सहज दिया जिबा इता सहित योजना के नेकी चाषी मानको सचेत करा जिबा बोली कृषि मंत्री श्री चौहान कहिछन भुवनेश्वर गोटे घर विश्वविद्यालय छात्री मृत्यु घटना थी आज मुख्यमंत्री मोहन चरण मांझी भुवनेश्वर लोकसभा भवन नेपाल वैदेशिक व्यापार मंत्री डॉक्टर आरजु राणा दाउबांग संगे फोन थी कथा हिचन दोषी मानकर विरोध न कड़ा कार्यानुष्ठान नेबार सहित छुआ मानकर भसा फिरे आनबार लगी पदक्षेप निया बोली मुख्यमंत्री श्री मांझी कथा दीछन राज्य सरकार घटना उपर कड़ा नजर रखिकी पदक्षेप नियुछन बोली मुख्यमंत्री कहिछन इतार उत्तर श्री मांझी नेपाल दूतावास दुछन अधिकारी भेटी आलोचना करिछन सियाडे विश्वविद्यालय प्रतिष्ठाता समन जारी करा सहित आठजन बयान रेकर्ड करा बोली गणमाध्यम के सूचना देकरी उच्चशिक्षा मंत्री सूर्यवंशी सूरज कहिछन घटनार तदंत करुथबा उच्चस्तरीय कमिटी तदंत आधार थी कार्यानुष्ठान ग्रहण करा जिबा और यहाँ तक घटना थी संपृक्त थिबा दशजन को गिरफ करा जाई छे बोली मंत्री श्री सूरज कहिछन
उच्चस्तरीय कमिटी किट र छात्री मृत्यु एवं परवर्ती जो प्रकार अभावनीय दुर्भाग्यजनक स्थिति रही जो जो मान समन कर जांच कमिटी उच्चस्तरीय जांच कमिटी जहा जहा पचार रेकर्ड कर रखा जा सरकार निश्चित भाव ए संपर्क जहां तार निष्कर्ष आसो से अनुसार कार्यानुष्ठान ग्रहण कर
भारतीय वाणिज्य शिल्प महासंघ फिक्की और राज्य पर्यटन विभाग तरफ आईबा 24-27 तारीख तक 6 नंबर ओडिशा ट्रावेल बजार कार्यक्रम हेबा इ बदे आज उपमुख्यमंत्री और पर्यटन मंत्री प्रभाती परिडा सांबादिक सम्मेलन थी कहिछन ओडिशा ट्रावेल बजार 2025 कार्यक्रम आगधाड़ी अंतर्जातीय बुलबार जगह भाव ओडिशार स्थिति के बकस करवा कार्यक्रम थी देशर 30 सहर 100 और 17 देश 30 घर पर्यटन परिचालना संस्था भाग नेबे बोली श्रीमती परिडा कहिछन राज्य गो चालान के रोकवार लगी कड़ा कार्यानुष्ठान निजार सहित इतना उपरे पदक्षेप नेबार की जिलापाल आर एसपी मानक अत्का क्षमता दी जाइए बोली मत्स्य और प्राणी संपद मंत्री गोकुलानंद मल्लिक कहिछन पुरी जिलार गोवर्धन पीठ गोशाला के बुली मंत्री श्री मल्लिक कहिछन श्रीमंदिर के घी जुगाबार लगी खास उम्फेड डिपो स्थापना करबार के सरकार योजना करुछन आउ मंदिर घी उपरे रिहाती देबार के भी योजना करुछन बोली मंत्री श्री मल्लिक कहिछन से आउरी कहिछन नुआ सरकार एब तक 200 गोशाला लगी योजना करिछन आउ इथि लगी 9 कोटी टंका लेखा दिया जाइछे। କଟକ ବକ୍ସି ବଜାର ଜ ପୁଲିସ ପଡ଼ିଆ ନ 73 ନମ୍ଘର ରାଜ୍ୟ ପୁଲିସ ଆଥଲେଟିକ୍ସ 2025 ମୂଲ ହୋଇଛି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର୍ପି କୋଚେ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକି ଏନ୍ତା ପ୍ରତିଯୋଗିତା ପୁଲିସ ଅଧିକାରୀ କର୍ମଚାରୀମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ାବାର ସହିତ ଅନୁଶାସନ ଆର୍ କାମ କରବାରକେ ତହକରା ବୋଲି କହିଛନ୍। ଚାମ୍ପିୟନସିପ୍ଥି ରାଜ୍ୟର ଭିନ୍ ଭିନ୍ ରେଞ୍ ଆର୍ ବାଟାଲିୟନ୍ 41 ପୁଲିସ ଦଳଥି 797 ଜଣ ଖେଳାଳି ସାମିଲ ହୋଇଛନ୍। ଏହି ପ୍ରତିଯୋଗିତା 25 ତାରିଖ ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଚାକିରି କରବାଠାନୁ ଚାକିରି ଯୋଗାଇ ଦେବାଟା ନୂଆ ପିଢ଼ିର ଲକ୍ଷ୍ୟ ହେବାର ଦରକାର ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟନ ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ହୋଇଥିବା ପୂର୍ବୋଦୟ 2025 କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଷ୍ଟାର୍ଟଅପ୍ କରବାର ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାର ବହୁତଟି ଯୋଜନା କାର୍ଯ୍ୟକାରୀ କରୁଛନ୍। ଏଥିଲାଗି ଯୁଆନ ବର୍ଗ ସ୍ୱାବଲମ୍ବୀ ହେବାର ସହିତ ଲୋକ ରୋଜଗାର ଦେବାର ବାବଦେ ତାଲିମ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଓଡ଼ିଶା ଭିତରେ ଆଜି ଷ୍ଟାର୍ଟଅପ୍ ଓଡ଼ିଶା ବିଭିନ୍ନ ଅଞ୍ଚଳରେ ଯୋଉ ଉଦ୍ୟୋଗ ଅଛନ୍ତି ସରକାରଙ୍କ ତରଫରୁ ଏମ୍ଏସ୍ଏମ୍ଇ ଡିପାର୍ଟମେଣ୍ଟ ତରଫରୁ ସେଇ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ଏବଂ ଉଦ୍ୟୋଗୀମାନେ ଆଗକୁ ଆସି ତାଙ୍କ ନିଜର ସକ୍ଷମତା ଅନୁସାରେ ନିଜକୁ ପ୍ରତିପାଦିତ କରିବା ସହିତ ସରକାରଙ୍କ ତରଫରୁ ବି ସେ ପ୍ରକାର ପ୍ରୋତ୍ସାହନର କାର୍ଯ୍ୟକ୍ରମ ଅଛି।
ଏହି କାର୍ଯ୍ୟକ୍ରମ ଆଇବ 3 ଦିନ ଧରିକି ଚାଲବା। କାର୍ଯ୍ୟକ୍ରମ ଥି ସମ୍ବଲପୁର ବିଧାୟକ ଆର୍ ରେଙ୍ଗାଲିର ଆଘର ବିଧାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରାଇଜେ ଭିନ୍ ଭିନ୍ ଇଲାକାନ ପିଇବାର ପାଇଁ ସମସ୍ୟା ଦେଖାଦେଇଥିବା ବେଳେ ଏତାର ସମାଧାନ ଲାଗି ଆର୍ଡବ୍ଲ୍ୟୁଏସ୍ଏସ୍ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ସମ୍ବଲପୁର ଗସ୍ତଥି ଆସିକରି ଆଜି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଯେଉଁ ଜାଗାମାନଙ୍କେ ପାଇପ୍ ଥି ପିଇବାର ପାଇଁ ନାଇଁ ପହଞ୍ଚି ପାରବାର ସେନ୍କେ ଟ୍ୟାଙ୍କର ଥି ପାଇଁ ପହଞ୍ଚାବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏତାର ସହିତ ରାଇଜେ ମେଗା ପିଇବାର ପାଇଁ ବ୍ୟବସ୍ଥା କାମ ଚାଲିଛି, ଯେଥିର ଜରିଏ ସବୁଦିନିଆ ପାଇନ୍ର ବ୍ୟବସ୍ଥା ହୋଇପାରବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆର୍ ପଦ୍ମଶ୍ରୀ ଗୁରୁ ମାଧର ରାଉତଙ୍କ ପରଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଶୋକ ପ୍ରକାଶ କରିଛନ୍। ମୁଖ୍ୟମନ୍ତ୍ରୀ ତାଙ୍କର ଶୋକ ବାର୍ତ୍ତାତି କହିଛନ୍, ଗୁରୁ ମାଧର ରାଉତଙ୍କ ଦେହାନ୍ତ ଓଡ଼ିଶୀ ନୃତ୍ୟ ଜଗତ ଲାଗି ଗୋଟିଏ ଅପୂରଣୀୟ କ୍ଷତି ଆଏ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁ ମାଧର ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ତାଙ୍କର ଶୋକବାର୍ତ୍ତାତି କହିଛନ୍, ଓଡ଼ିଶୀ ନୃତ୍ୟକେ ଶାସ୍ତ୍ର ଭିତ୍ତିକ ଜ୍ଞାନୀ ଆହୁରି ବରକସ କରିବାରେ ଗୁରୁ ମାଧରଙ୍କର ବଡ଼ ଭୂମିକା ରହିଥିଲା। ବୌଦ୍ଧ ସରସ୍ୱତୀ ଶିଶୁ ମନ୍ଦିରଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏହି ଅବସରରେ କହିଛନ୍, ମାତୃଭାଷା ହେଉଛି ଗୋଟିଏ ଛୁଆର ପହିଲା ଭାଷା। ଇତାର ସହିତ ଇହାଦେ ସମୟଥି ମାତୃଭାଷା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ସେନ୍ତା ନୂଆପଡ଼ା ଜିଲ୍ଲା ସିନାପାଲି ଗଙ୍ଗାଧର ସାହିତ୍ୟ ସମିତି ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୋଟିଏ କବିତା ପାଠ ଉତ୍ସବ ହୋଇଥିଲା। ଏ ବଛର ନୂଆପଡ଼ା ଜିଲ୍ଲା ନ 23 ଲକ୍ଷ କ୍ୱିଣ୍ଟାଲ ଧାନ, 50,000 କ୍ୱିଣ୍ଟାଲ କପା, 16,000 କ୍ୱିଣ୍ଟାଲ ମଡ଼ିଆ ଆଉ 11,872 କ୍ୱିଣ୍ଟାଲ ମକା ଘିନାଯାଇଛି ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍। ତାଙ୍କର ସମ୍ମିଳନୀ କକ୍ଷଠାରେ ଜିଲ୍ଲା କୃଷି ବିଭାଗର ସମୀକ୍ଷା କରିକି ଜିଲ୍ଲାପାଳ ଏ ବାବଦ ସୂଚନା ଦେବାର ସହିତ ଇନର ପ୍ରବାସୀ ଶ୍ରମିକମାନେ ଚାଷବାସ ଚରି ଆତ୍ମନିର୍ଭରଶୀଳ ହେବାରକେ ଆହ୍ୱାନ ଦେଇଛନ୍। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ 2 ନମ୍ବର ଆନ୍ତଃ ଜିଲ୍ଲା ପଶ୍ଚିମ ଓଡ଼ିଶା ବିଜୟ ବାହାଦୁର ସିଂ ଆର୍ ଭୀମ ସିଂ ଛତର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ସୁନ୍ଦରଗଡ଼ ଦଳ ଫାଇନାଲକେ ଯାଇଛି। ଆଜି 2 ନମ୍ବର ସେମିଫାଇନାଲ ମ୍ୟାଚ୍ଟି ସୁନ୍ଦରଗଡ଼ ଦଳ ଦେବଗଡ଼ ଦଳକେ 2-1 ଗୋଲ୍ଥି ହରାଇଥିଲା। ଆଇବାକାଲି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସମ୍ବଲପୁର ସୁନ୍ଦରଗଡ଼ ଭିତରେ ମ୍ୟାଚ୍ ହେବ। ଆଇବ 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଆର୍ କଳାହାଣ୍ଡି ସହିତ ରାଜ୍ୟ 23 ଜିଲ୍ଲାର କେତେଟା ଜାଗାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସମ୍ବଲପୁର, କଳାହାଣ୍ଡି ଆର୍ ଦେବଗଡ଼ ସହିତ 13 ଜିଲ୍ଲାର ଗୋଟେ ଯୋଡ଼େ ଜାଗାରେ ଜବର ଘଡ଼ଘଡ଼ି, ବର୍ଷା ଆଉ ଦୁକାଗଡ଼ି ହେବା ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ହୋଇଥିବାରୁ ରାଜ୍ୟ ଦିନର ତାତି ଟିକେ କମିଛି। ଆଜି ରାଜ୍ୟର 18 ସହର ସବୁନୁ ଜହର ତାତି 33 ଡିଗ୍ରୀ ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେର ହେ ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବା କାଲି ଦେଶବାସୀଙ୍କ ସଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ। ମେଳାମାନଙ୍କର ବିକାଶ ଲାଗି ସୁଭଦ୍ରା ଶକ୍ତି ମେଳା 2025 ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆର୍ବିଆଇର ଆଗର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ 2 ନମ୍ବର ପ୍ରମୁଖ ସଚିବ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଉଦ୍ଘାଟିତ ହେଲା ପୂର୍ବୋଦୟ 2025 କାର୍ଯ୍ୟକ୍ରମ। ଆଉ ବିଜୟ ବାହାଦୁର ସିଂ ଆଉ ଭୀମସେନ ଛତର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲକେ ଗଲେ ସମ୍ବଲପୁର ଆର୍ ସୁନ୍ଦରଗଡ଼ ତଲ। ଆଜି ଆଞ୍ଚଳିକ ଖବର ଇନସେ ସଲା ଜୁହାର।